ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେନାମୁଖ୍ୟ ଏବଂ ତିନି ବାହିନୀର ମୁଖ୍ୟଙ୍କ ସାକ୍ଷାତ ଆଲୋଚନା. ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଭାରତର ଆକ୍ରମଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି. ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ. ପଞ୍ଜାବ ବିଷାକ୍ତ ମଦ୍ୟପାନ ଜନିତ ଘଟଣାରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ମହିଳା ଏକକ ବର୍ଗରେ ଆକର୍ଷି କାଶ୍ୟପ ଏବଂ ଉନ୍ନତି ହୁଦା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ. ସେନାମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ସହିତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ଅପରେସନ୍ ସିନ୍ଦୁର ଏବଂ ଏହାର ପରବର୍ତ୍ତୀ ପରିସ୍ଥିତି ନେଇ ସେମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଭାରତୀୟ ସେନାର ସାହସ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି. ସେନାର ଅବଦାନ ଯୋଗୁଁ ଆତଙ୍କବାଦ ବିରୁଦ୍ଧରେ ଭାରତ ସଫଳ ପଦକ୍ଷେପ ଗ୍ରହଣ କରିପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତର ଆକ୍ରମଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି. ଏହି ଆକ୍ରମଣରେ 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହେବା ସହ ପାକିସ୍ତାନର ବହୁ ଭିଭିଭୂମି କ୍ଷେତ୍ର ନଷ୍ଟ ହୋଇଛି. ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଆକାଶ ତୀର ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି. କୃତ୍ରିମ ବୁଦ୍ଧିମତା ପରିଚାଳିତ ଆକାଶ ତୀର ମାଧ୍ୟମରେ ପାକିସ୍ତାନରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରଭାବୀ ଆକ୍ରମଣ କରାଯାଇପାରିଥିଲା. ସ୍ୱଦେଶୀ ଢଙ୍ଗରେ ପ୍ରସ୍ତୁତ ଆକାଶତୀର ବ୍ୟବସ୍ଥା ଭାରତରେ ବ୍ୟାପକ ବୈଷୟିକ କ୍ଷେତ୍ର ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରତିପାଦନ କରୁଛି. ଏପରିକି ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ବିଫଳ କରିବାରେ ସକ୍ଷମ ହୋଇପାରିନାହିଁ. ପାକିସ୍ତାନର 13ଟି ଅଞ୍ଚଳରେ ଭାରତ ସଫଳତାର ସହ ଆକ୍ରମଣ କରିଥିଲା. ସେଥିମଧ୍ୟରୁ 8ଟି ବିମାନ ଭିତ୍ତିଭୂମି ରହିଛି. ଶତ୍ରୁପକ୍ଷର ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରର ଚିହ୍ନଟ, ଟ୍ରାକିଂ ତଥା ପ୍ରତିହତ ପ୍ରଣାଳୀକୁ ସ୍ୱୟଂଚାଳିତ ଭାବେ କରିବା ପାଇଁ ଏଭଳି ବ୍ୟବସ୍ଥାର ଡିଜାଇନ୍ କରାଯାଇଛି. ବିଭିନ୍ନ ରାଡର୍ ବ୍ୟବସ୍ଥା, ସେନ୍ସର ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାକୁ ସମନ୍ୱିତ ଢାଞ୍ଚାରେ ପରିଚାଳନା କରାଯାଇ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିପାରିଛି. ସୀମା ସୁରକ୍ଷା ବାହିନୀ ଯବାନ ପୂର୍ଣ୍ଣମ କୁମାର ସ ଆଜି ସକାଳେ ପାକିସ୍ତାନରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି. ଗତମାସ 23 ତାରିଖରେ ଅଜାଣତ ଭାବରେ ଭାରତ ପାକିସ୍ତାନ ମଧ୍ୟରେ ଆନ୍ତର୍ଜାତିକ ସୀମାକୁ ଅତିକ୍ରମ କରିଥିବାରୁ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲା. ତେବେ ଯବାନ ଶ୍ରୀ ସଙ୍କର ଭାରତକୁ ପ୍ରତ୍ୟାବର୍ତ୍ତନ ନେଇ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସ୍ୱଷ୍ଟ କରାଯାଇଛି. ଆମ ଜଳନ୍ଧର ସମ୍ଭାଦଦାତା କହିଛନ୍ତି, ଅମୃତସର ଅଟାରୀ ଯୁଗ୍ମପୋଷ୍ଟ ନିକଟରେ ତାଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ମାର୍ଗଦର୍ଶିକା ଅନୁଯାୟୀ ଭାରତକୁ ହସ୍ତାନ୍ତର କରାଯାଇଛି. ସୀମା ନିକଟରେ ବସବାସ କରୁଥିବା ଚାଷୀଙ୍କୁ ସୁରକ୍ଷା ଦେବାରେ ସେ କାର୍ଯ୍ୟରତ ଥିଲେ. ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଆଜି ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଜଷ୍ଟିସ୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି.
ଭୂଷଣ ରାମକୃଷ୍ଣ ଗଭାଇ ଯୋ ଭାରତ କେ ଉଚ୍ଚତମ ନ୍ୟାୟାଳୟ କା ମୁଖ୍ୟ ନ୍ୟାୟମୂର୍ତ୍ତି ନିଯୁକ୍ତ ହୁଆ ହୁଁ ସତ୍ୟନିଷ୍ଠା ସେ ପ୍ରତିଜ୍ଞାନ କରତା ହୁଁ କି ମୈଁ ବିଧି ଦ୍ୱାରା ସ୍ଥାପିତ ଭାରତ କେ ସମ୍ବିଧାନ କେ ପ୍ରତି ସଚ୍ଚି ଶ୍ରଦ୍ଧା ଓ ନିଷ୍ଠା ରଖୁଙ୍ଗା ମୈଁ ଭାରତ କି ପ୍ରଭୁତା ଓ ଅଖଣ୍ଡତା ଅକ୍ଷୁଣ୍ୟ ରଖୁଙ୍ଗା.
ଜଷ୍ଟିସ୍ ଗଭାଇ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି. ଜଷ୍ଟିସ୍ ଖାନ୍ନା ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି. ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ସୁପ୍ରିମକୋର୍ଟର ବିଚାରପତିଗଣ ଉପସ୍ଥିତ ଥିଲେ. ଦ୍ରୁତଗାମୀ 5G ଯୋଗାଯୋଗ ବ୍ୟବସ୍ଥାରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଯୋଗାଯୋଗ ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନୀ କହିଛନ୍ତି. ସମଗ୍ର ଦେଶରେ ଗତ 2 ବର୍ଷ ମଧ୍ୟରେ 5G ଯୋଗାଯୋଗ ବ୍ୟବସ୍ଥା ନେଇ 470ରୁ ଅଧିକ ବେସ୍ ଟ୍ରାନ୍ସିଭର ଷ୍ଟେସନ ବିଟିଏସ୍ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ 5G ଯୋଗାଯୋଗ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇଥିବା ସେ କହିଛନ୍ତି. ନୂଆଦିଲ୍ଲୀଠାରେ ଆଜି ଭାରତ 6G 2025 ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପ୍ରେମାସାନୀ ଏହା କହିଛନ୍ତି. ଦେଶର 80% ଅଞ୍ଚଳରେ 5G ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି. ଦେଇଛି। ଏହା ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହେବା ସହ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଗତିଶୀଳ ହୋଇପାରିଛି। ଘରୋଇ ଭାବେ ଦେଶରେ 4G ଏବଂ 5G ଉପକରଣ ପ୍ରସ୍ତୁତ କରାଯାଇପାରୁଛି। ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେବାକୁ ଭାରତ ଅଗ୍ରସର ହେଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରେମାସାନୀ ଆଲୋକପାତ କରିବା ସହ ଖୁବ୍ ଶୀଘ୍ର 6G ଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ପଞ୍ଜାବ ବିଷାକ୍ତ ମଦ୍ୟପାନ ଜନିତ ଘଟଣାରେ ମୃତ୍ୟୁ ସଂଖ୍ୟା ଗତ ସନ୍ଧ୍ୟା ସୁଦ୍ଧା 23କୁ ବୃଦ୍ଧି ପାଇଥିଲା। 13 ଜଣ ଏବେ ବି ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଅମୃତସର ସିଭିଲ୍ ସର୍ଜନ ଡକ୍ଟର କିରଣଦୀପ କହିଛନ୍ତି, ମାଜିଥା ଏବଂ ଥ୍ରେୱାଲ ଅଞ୍ଚଳର 7 ଗ୍ରାମରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରାଯାଇଛି। ଅମୃତସରର ମାଜିଥା ଅନ୍ତର୍ଗତ 7 ଗ୍ରାମରେ ଇଥାନୋଲ୍ରୁ ପ୍ରସ୍ତୁତ ବିଷାକ୍ତ ମଦ୍ୟପାନ ଯୋଗୁଁ ଏହି ଘଟଣା ଘଟିଥିଲା। ଏଥିରେ ଜଡ଼ିତ ଅଭିଯୋଗରେ 10 ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କେନ୍ଦ୍ର ପବ୍ଲିକ୍ ସର୍ଭିସ୍ କମିଶନର ଅଧ୍ୟକ୍ଷ ଭାବେ ଡକ୍ଟର ଅଜୟ କୁମାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଡକ୍ଟର କୁମାର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର କୁମାର ଅଗଷ୍ଟ 2019ରୁ ଅକ୍ଟୋବର 2022 ପର୍ଯ୍ୟନ୍ତ ପ୍ରତିରକ୍ଷା ସଚିବ ଭାବେ କାର୍ଯ୍ୟ କରିଥିଲେ। ଅରୁଣାଚଳ ପ୍ରଦେଶ ରାଜ୍ୟର କେତେକ ଅଞ୍ଚଳକୁ ନେଇ ନୂତନ ନାମକରଣ କରିବା ନେଇ ଚୀନ୍ର ପ୍ରୟାସକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧର ଜୟସ୍ୱାଲ କହିଛନ୍ତି, ଚୀନ୍ର ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ଭାରତ ଏହାର ବିରୋଧ କରୁଛି। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଯେକୌଣସି ପ୍ରକାର ନାମକରଣ ଏହାର ବାସ୍ତବତାକୁ ବଦଳାଇ ଦେଇପାରିବ ନାହିଁ ବୋଲି ସେ କହିଛନ୍ତି। କୃଷି କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ 4 ଦିନିଆ ଉତ୍ତର ପୂର୍ବ ରାଜ୍ୟକୁ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ଗୁଆହାଟୀଠାରେ ପହଞ୍ଚବେ। ସେଠାରୁ ସେ କାଜିରଙ୍ଗା ଜାତୀୟ ପାର୍କକୁ ଗସ୍ତ କରି ସେଠାରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳୁ ଶ୍ରୀ ଚୌହାନ ମିଜୋରାମ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ମିଜୋରାମ ଏବଂ ନାଗାଲାଣ୍ଡରେ କେତେକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 17 ତାରିଖରେ ଗୁଆହାଟୀଠାରେ ମନ୍ତ୍ରୀ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଅନିତା ଆନନ୍ଦଙ୍କୁ ଦେଶର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ନୂତନ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଗଠନ କରି ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଦେଶର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ ଭାବେ ମନିନ୍ଦର ସିଦ୍ଧୁଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଥିସହ ଅନ୍ୟ 2 ଜଣ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦବୀରେ ଅବସ୍ଥାପିତ କରିଛନ୍ତି। ନୂତନ କ୍ୟାବିନେଟ୍ର 28 ଜଣ ସଦସ୍ୟଙ୍କର ନାମ ଘୋଷଣା କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ସେମାନଙ୍କୁ ନୂତନ ଚିନ୍ତାଧାରା ଏବଂ ନିଷ୍ପଭିମୂଳକ ପଦକ୍ଷେପ ଗ୍ରହଣ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। 2024 ଏପ୍ରିଲ୍ରୁ 2025 ଫେବୃୟାରୀ ମାସ ମଧ୍ୟରେ ହୋଇଥିବା କୋଇଲା ଆମଦାନୀ ପରିମାଣ ଗତବର୍ଷର ଏହି ସମୟ ତୁଳନାରେ 9.2% ହ୍ରାସ ପାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, ଚଳିତ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ 220 ମିଲିୟନ୍ ଟନ୍ କୋଇଲା ଆମଦାନୀ ହୋଇଥିବାବେଳେ ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ 242 ମିଲିୟନ୍ ଟନ୍ କୋଇଲା ଆମଦାନୀ କରାଯାଇଥିଲା। ଆମଦାନୀ ହ୍ରାସ ପାଇବା ଦ୍ୱାରା ବୈଦେଶିକ ବିନିମୟ ସଞ୍ଚୟ ପ୍ରାୟ 6.93 ବିଲିୟନ୍ ଡଲାର ହୋଇପାରିଛି ବୋଲି ମନ୍ତ୍ରଣାଳୟ କହିଛି। 2024 ଏପ୍ରିଲ୍ରୁ 2025 ଫେବୃୟାରୀ ମାସ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ 2.87% ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି। ବ୍ୟାଙ୍କକ୍ରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଭାରତର ଆକର୍ଷି କାଶ୍ୟପ ଏବଂ ଉନ୍ନତି ହୁଦା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆକର୍ଷି କାଶ୍ୟପ ମହିଳା ଏକକ ବର୍ଗରେ ଜାପାନର ପ୍ରତିପକ୍ଷଙ୍କୁ ପରାସ୍ତ କରିଥିବାବେଳେ ଉନ୍ନତି ହୁଦା ଥାଇଲାଣ୍ଡର ପ୍ରତିଯୋଗୀଙ୍କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ପ୍ରିୟାଂଶୁ ରାଜବତ୍ ଏବଂ ଲକ୍ଷ୍ୟ ସେନ୍ ପରାସ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେନାମୁଖ୍ୟ ଏବଂ ତିନିବାହିନୀର ମୁଖ୍ୟଙ୍କ ସାକ୍ଷାତ ଆଲୋଚନା, ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଅଞ୍ଚଳଗୁଡ଼ିକର ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଭାରତର ଆକ୍ରମଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି, ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ, ପଞ୍ଜାବ ବିଷାକ୍ତ ମଦ୍ୟପାନ ଜନିତ ଘଟଣାରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ର ମହିଳା ଏକକ ବର୍ଗରେ ଆକର୍ଷି କାଶ୍ୟପ ଏବଂ ଉନ୍ନତି ହୁଦା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।